આકાશવાણી ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍। ପଞ୍ଚରାଷ୍ଟ୍ରୀୟ ଗସ୍ତକୁ ସଫଳତାର ସହ ସମ୍ପନ୍ନ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳେ ନୂଆଦିଲ୍ଲୀରେ ପହଞ୍ଚିଛନ୍ତି। ଗତ 15 ଶ୍ରୀ ମୋଦି ସଂଯୁକ୍ତ ଆରବ ଏମିରେଟ୍ସ, ନେଦରଲ୍ୟାଣ୍ଡସ୍, ସ୍ୱିଡେନ୍, ନରୱେ ଏବଂ ଇଟାଲୀକୁ ଗସ୍ତରେ ଯାଇଥିଲେ। ଶେଷ ପର୍ଯ୍ୟାୟରେ ଇଟାଲୀ ଗସ୍ତ ଶେଷ କରି ଶ୍ରୀ ମୋଦି ନୂଆଦିଲ୍ଲୀ ଫେରିଛନ୍ତି। ଇଟାଲୀ ଗସ୍ତ ଅବସରରେ ପ୍ରଧାନମନ୍ତ୍ରୀ ତାଙ୍କ ପ୍ରତିପକ୍ଷ ଜର୍ଜିଆ ମେଲୋନି ଏବଂ ରାଷ୍ଟ୍ରପତି ସର୍ଗିଓ ମାଟାରେଲାଙ୍କ ସହ ବିଭିନ୍ନ ଦ୍ୱିପାକ୍ଷିକ ଓ ପରସ୍କର ସ୍ୱାର୍ଥ ସମ୍ଭଳିତ ବୈଷୟିକ ପ୍ରସଙ୍ଗଗୁଡ଼ିକ ଉପରେ ଆଲୋଚନା କରିଛନ୍ତି। ଶ୍ରୀ ମୋଦିଙ୍କୁ ଇଟାଲୀର ସମ୍ମାନଜନକ ୟୁଏନ୍ ଏଗ୍ରିକୋଲା ମେଡାଲ୍ ପ୍ରଦାନ କରାଯାଇଛି। ଦ୍ୱିପାକ୍ଷିକ ସ୍ୱତନ୍ତ୍ର ରଣନୈତିକ ଭାଗିଦାରିତାକୁ ଅଧିକ ସୁଦୃଢ଼ କରିବା ନେଇ ଭାରତ ଏବଂ ଇଟାଲୀ ଅଙ୍ଗୀକାରବଦ୍ଧତା ପ୍ରକାଶ କରିଛନ୍ତି। ଇଟାଲୀ ଗସ୍ତ ଅବସରରେ ଉଭୟ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ର ନେଇ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହୋଇଛି। ସେଗୁଡ଼ିକ ମଧ୍ୟରେ କୃଷି, ବିରଳ ଖଣିଜ ସାମଗ୍ରୀ, ଆୟୁର୍ବେଦ, ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଆଦି ଅନ୍ତର୍ଭୁକ୍ତ। ଉଭୟ ଦେଶ ପ୍ରତିରକ୍ଷା ଶିଳ୍ପ କ୍ଷେତ୍ରରେ ବିକାଶ ଏବଂ ଉତ୍ପାଦନ ବୃଦ୍ଧି ନେଇ ପାରସ୍କରିକ ସହଯୋଗ ପ୍ରଦାନ ଉପରେ ସହମତି ପ୍ରଦାନ କରିଛନ୍ତି। ଉଭୟ ଦେଶ 2027 ଇଟାଲୀ ଭାରତ ସଂସ୍କୃତି ଓ ପର୍ଯ୍ୟଟନ ବର୍ଷ ଭାବେ ଘୋଷଣା କରିଛନ୍ତି। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ ଏକ ପରାମର୍ଶବଳୀ ଜାରି କରିଛି। କଙ୍ଗୋ, ଉଗାଣ୍ଡା ଏବଂ ଦକ୍ଷିଣ ସୁଦାନ ଆଦି ଅତ୍ୟନ୍ତ ପ୍ରଭାବିତ ଅଞ୍ଚଳଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ କ୍ଷେତ୍ରରେ ଏହାକୁ କଡ଼ାକଡ଼ି ପାଳନ ପାଇଁ କୁହାଯାଇଛି। ଜ୍ୱର, ମୁଣ୍ଡବିନ୍ଧା, ମାଂସପେଶୀ ଯନ୍ତ୍ରଣା, ରକ୍ତସ୍ରାବ କିମ୍ବା ବାନ୍ତି ପରି ଲକ୍ଷ୍ୟ ଅନୁଭବ କରୁଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତରୀ ଚିକିତ୍ସା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ପରାମର୍ଶ ଦିଆଯାଇଛି। ସନ୍ଦିଗ୍ଧ କିମ୍ବା ଇବୋଲା ରୋଗାକ୍ରାନ୍ତ ବ୍ୟକ୍ତିଙ୍କ ରକ୍ତ କିମ୍ବା ଶରୀରର ତରଳ ପଦାର୍ଥ ସହିତ ସିଧାସଳଖ ସଂସ୍ପର୍ଶରେ ଆସିଥିବା ଯାତ୍ରୀଙ୍କୁ ବିଦେଶାଗତ ଅନୁମତି ମିଳିବା ପୂର୍ବରୁ ତୁରନ୍ତ ବିମାନ ବନ୍ଦର ସ୍ୱାସ୍ଥ୍ୟସେବା ଅଧିକାରୀଙ୍କୁ ରିପୋର୍ଟ କରିବାକୁ କୁହାଯାଇଛି। ଫେରିବାର 21 ମଧ୍ୟରେ ଏହିସବୁ ଲକ୍ଷଣ ଦେଖାଯାଉଥିବା ଯାତ୍ରୀଙ୍କୁ ତୁରନ୍ତ ଡାକ୍ତର ସେବା ପ୍ରଦାନ କରିବାକୁ କୁହାଯାଇଛି। ସନ୍ଦିଗ୍ଧଙ୍କ କ୍ଷେତ୍ରରେ ଯାତାୟତ ଇତିହାସର ସମ୍ପୂର୍ଣ୍ଣ ବିବରଣୀ ସ୍ୱାସ୍ଥ୍ୟସେବା କର୍ତ୍ତୃପକ୍ଷଙ୍କୁ ଜଣାଇବାକୁ ପରାମର୍ଶବଳୀରେ ଉଲ୍ଲେଖ କରାଯାଇଛି। ଅନ୍ତର୍ଜାତୀୟ ସ୍ୱାସ୍ଥ୍ୟ ନିୟମାବଳୀ ପାଳନକୁ ସୁନିଶ୍ଚିତ କରିବା ଏବଂ ସ୍ୱାସ୍ଥ୍ୟ ପରୀକ୍ଷା ଓ ଜନସ୍ୱାସ୍ଥ୍ୟ ପଦକ୍ଷେପ କ୍ଷେତ୍ରରେ ସହଯୋଗ ପ୍ରଦାନ କରିବାକୁ ଯାତ୍ରୀଙ୍କୁ ମନ୍ତ୍ରଣାଳୟ ପକ୍ଷରୁ ଅନୁରୋଧ କରାଯାଇଛି। କୃତ୍ରିମ ବୁଦ୍ଧିମତା ଉପଯୋଗ ମାଧ୍ୟମରେ ସ୍ୱାସ୍ଥ୍ୟସେବା ପ୍ରଦାନ ଅଧିକ ତ୍ୱରାନ୍ୱିତ ହୋଇପାରିଛି ବୋଲି ସ୍ୱାସ୍ଥ୍ୟମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା କହିଛନ୍ତି। ଜେନେଭାଠାରେ 79ତମ ବିଶ୍ୱ ସ୍ୱାସ୍ଥ୍ୟ ସମ୍ମିଳନୀରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଶ୍ରୀ ନଡ୍ଡା କହିଛନ୍ତି, କୃତ୍ରିମ ବୁଦ୍ଧିମତାର ସଠିକ୍ ଉପଯୋଗ ପାଇଁ ସୁଦୃଢ଼ ବ୍ୟବସ୍ଥା, ଗବେଷଣାଲବ୍ଧ ଜ୍ଞାନ ଏବଂ ନିୟମିତ ତଦାରଖର ଆବଶ୍ୟକତା ରହିଛି। କୃତ୍ରିମ ବୁଦ୍ଧିମତା ଆଧାରିତ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ରହିଥିବା ସମ୍ଭାବନାଗୁଡ଼ିକ ଉପରେ ଶ୍ରୀ ନଡ୍ଡା ଏହି ଅବସରରେ ଆଲୋକପାତ କରିଛନ୍ତି। ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୂରଦୃଷ୍ଟିପୂର୍ଣ୍ଣ ନେତୃତ୍ୱ ଅଧୀନରେ ଭାରତରେ 2015 ଡିଜିଟାଲ୍ ଇଣ୍ଡିଆ ପଦକ୍ଷେପ କାର୍ଯ୍ୟକାରୀ ହୋଇଆସୁଛି। ଭାରତକୁ ଏକ ଡିଜିଟାଲ୍ ସଶକ୍ତ ସମାଜ ଏବଂ ଜ୍ଞାନ ଅର୍ଥନୀତିରେ ପରିଣତ କରିବା ଏହି ପଦକ୍ଷେପର ମୁଖ୍ୟ ଉଦ୍ଦେଶ୍ୟ। କୃତ୍ରିମ ବୁଦ୍ଧିମତା ସମେତ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଅଧିକ ଉପଯୋଗ ପାଇଁ ଭାରତ ପ୍ରସ୍ତୁତ ରହିଛି ବୋଲି ଶ୍ରୀ ନଡ୍ଡା କହିଛନ୍ତି। ତ୍ରିପୁରା, ଅରୁଣାଚଳ ପ୍ରଦେଶ ଏବଂ ସିକ୍କିମ୍ର ବିଭିନ୍ନ ରାଜପଥର ଗୁଣବତ୍ତା ଏବଂ ରକ୍ଷଣାବେକ୍ଷଣ ସ୍ଥିତି ନେଇ ନୂଆଦିଲ୍ଲୀଠାରେ ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ସମୀକ୍ଷା କରିଛନ୍ତି। ସୁବ୍ୟବସ୍ଥିତ ଯାତ୍ରା ସୁବିଧା, ସଡ଼କ ସଂଯୋଗୀକରଣ ଏବଂ ନିରନ୍ତର ତଥା ଦକ୍ଷତା ସମ୍ପନ୍ନ ରାଜପଥ ସୁନିଶ୍ଚିତ କରିବା ନେଇ ସମୟୋଚିତ ପଦକ୍ଷେପ ଏବଂ ଉନ୍ନତ ପ୍ରଯୁକ୍ତିବିଦ୍ୟା ଉପଯୋଗ ଉପରେ ଶ୍ରୀ ଗଡ଼କରୀ ଗୁରୁତ୍ୱ ପ୍ରଦାନ କରିଛନ୍ତି। ସଡ଼କ ସୁରକ୍ଷା ଏବଂ ନିରନ୍ତରତାକୁ ବଜାୟ ରଖିବା ପାଇଁ ଆବଶ୍ୟକ ପଦକ୍ଷେପ ଓ ମୌସୁମୀ ଜନିତ ଆହ୍ୱାନର ମୁକାବିଲା ନେଇ ସମୟୋଚିତ କାର୍ଯ୍ୟାନ୍ୱୟନ ଉପରେ ବିଭାଗୀୟ ଅଧିକାରୀଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି। କାର୍ଯ୍ୟାନ୍ୱୟନର ସ୍ୱଚ୍ଛତା ଦୃଷ୍ଟିକୁ ରଖି ଦାୟିତ୍ୱ ନିର୍ଦ୍ଧାରଣ କରିବା ଉପରେ ମଧ୍ୟ ଶ୍ରୀ ଗଡ଼କରୀ ଗୁରୁତ୍ୱ ଦେଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ସଡ଼କପଥର ରକ୍ଷଣାବେକ୍ଷଣ ନେଇ ହସ୍ତଗତ ହୋଇଥିବା ମତାମତ ଉପରେ ମନ୍ତ୍ରଣାଳୟ ପକ୍ଷରୁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଉଛି। ବୈଠକରେ ସଡ଼କ ପରିବହନ ଓ ରାଜପଥ ରାଷ୍ଟ୍ରମନ୍ତ୍ରୀ ଅଜୟ ତାମ୍ତା ଏବଂ ହର୍ଷ ମାଲହୋତ୍ରା ଓ ବିଭାଗୀୟ ବରିଷ୍ଠ ପଦାଧିକାରୀ ଯୋଗ ଦେଇଥିଲେ। ଶରୀରର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏ ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରୀୟ ଔଷଧ ମାନକ ନିୟନ୍ତ୍ରଣ ସଂଗଠନ CDSCO କହିଛି, ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବ୍ୟବହାର ହେଉଥିବା ସାମଗ୍ରୀର ଉତ୍ପାଦନ ଓ ଆମଦାନୀ କସ୍ମେଟିକ୍ସ ନିୟମ 2020 ଅନୁଯାୟୀ କାର୍ଯ୍ୟକାରୀ ହୋଇଥାଏ। ମାନବ ଶରୀରରେ ଏହାକୁ କେତେକ ନିର୍ଦ୍ଦିଷ୍ଟ ଉପାୟରେ ବ୍ୟବହାର ପାଇଁ ଅନୁମତି ପ୍ରଦାନ କରାଯାଇଛି। ଶରୀରର ସୌଷ୍ଠବ ଗଠନ ପାଇଁ ବ୍ୟବହାର ହେଉଥିବା ଇଞ୍ଜେକ୍ସନ ଏ ସଂକ୍ରାନ୍ତ ଆଇନ ଓ ନିୟମାବଳୀର ଉଲ୍ଲଂଘନ କରୁଛି ବୋଲି ସଂଗଠନ ସୂଚନା ପ୍ରଦାନ କରିଛି। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ କେନ୍ଦ୍ରୀୟ ଲୋକସେବା ଆୟୋଗ ୟୁପିଏସ୍ସି ପକ୍ଷରୁ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କରାଯାଇଛି। ସେଗୁଡ଼ିକ ହେଉଛି ଭୁବନେଶ୍ୱର, କାନପୁର ଏବଂ ମିରଟ। ଏହାକୁ ମିଶାଇ ୟୁପିଏସ୍ସି ପ୍ରିଲିମ୍ ପରୀକ୍ଷା ପାଇଁ ମୋଟ କେନ୍ଦ୍ର ସଂଖ୍ୟା 80-83କୁ ବୃଦ୍ଧି ପାଇଛି। ଲୋକସେବା ଆୟୋଗ ଦେଇଥିବା ସୂଚନା ଅନୁଯାୟୀ ପ୍ରାୟ 23,000 ପ୍ରାର୍ଥୀ ଏହି ନୂତନ କେନ୍ଦ୍ରଗୁଡ଼ିକରେ ପରୀକ୍ଷା ଦେବା ପାଇଁ ଆବେଦନ କରିଛନ୍ତି। ଏହାଦ୍ୱାରା କାର୍ଯ୍ୟକ୍ଷମ ଥିବା କେନ୍ଦ୍ରଗୁଡ଼ିକରେ ପ୍ରାର୍ଥୀଙ୍କ ଭିଡ଼ ହ୍ରାସ ପାଇବ। ଆୟୋଗର ଅଧ୍ୟକ୍ଷ ଡକ୍ଟର ଅଜୟ କୁମାର କହିଛନ୍ତି, ପରୀକ୍ଷା ପ୍ରକ୍ରିୟାକୁ ଅଧିକ ପରୀକ୍ଷାର୍ଥୀ ଅନୁକୂଳ, ସ୍ୱଚ୍ଛ ଏବଂ ଦକ୍ଷତା ସମ୍ପନ୍ନ କରିବା ଏହି ନିଷ୍ପତ୍ତିର ଅନ୍ୟତମ ଉଦ୍ଦେଶ୍ୟ। ସିଭିଲ୍ ସର୍ଭିସେସ୍ ପ୍ରିଲିମ୍ ପରୀକ୍ଷା 2026 ପାଇଁ ଚଳିତ ବର୍ଷ 8,19,000 ଅଧିକ ଛାତ୍ରଛାତ୍ରୀ ଆବେଦନ କରିଛନ୍ତି। ମାନବ ସମାଜରେ ଚାର ସାଂସ୍କୃତିକ ଐତିହ୍ୟ, ସ୍ୱାସ୍ଥ୍ୟ ପ୍ରତି ରହିଥିବା ସୁଫଳ ଏବଂ ଏ କ୍ଷେତ୍ରରେ ରହିଥିବା ଆର୍ଥିକ ପ୍ରୋତ୍ସାହନ ସମ୍ପର୍କରେ ସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ବିଶ୍ୱବ୍ୟାପୀ ଅନ୍ତର୍ଜାତୀୟ ଚା ଦିବସ ପାଳନ କରାଯାଉଛି। ଜାତିସଂଘର ଖାଦ୍ୟ ଓ କୃଷି ସଂଗଠନ ଦ୍ୱାରା ଏହି ଦିବସ ପ୍ରତିବର୍ଷ ମେ ମାସ 21 ତାରିଖରେ ପାଳନ କରାଯାଇ ଆସୁଛି। ଚଳିତ ବର୍ଷର ବିଷୟବସ୍ତୁ ରହିଛି ଚା'ର ନିରନ୍ତରତା ବଜାୟ ରଖିବା ସହ ସମାଜକୁ ସମର୍ଥନ। ଚାହା ଉତ୍ପାଦନ ଉପରେ ନିରନ୍ତରତା ବଜାୟ ରଖିବା ସହ କୃଷିକ୍ଷେତ୍ରରୁ ଚା କପ୍ ପର୍ଯ୍ୟନ୍ତ ଏହାର ସଂସ୍କୃତି ଓ ପରିବେଶଗତ ସୁଫଳ ପରବର୍ତ୍ତୀ ପିଢ଼ିଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟକୁ ଏହି ପ୍ରସଙ୍ଗ ପ୍ରତିଫଳିତ କରୁଛି। ଦେଶରେ ଚା ଉତ୍ପାଦନ ଏବଂ ପ୍ରକ୍ରିୟାକରଣ କ୍ଷେତ୍ରରେ ସାମିଲ ହୋଇ ଲକ୍ଷ ଲକ୍ଷ ପରିବାର ଜୀବିକା ନିର୍ବାହ କରୁଛନ୍ତି। ଚା'ର ଉତ୍ପତ୍ତି 5,000 ବର୍ଷରୁ ଅଧିକ ପୁରାତନ। ଚା କ୍ଷେତ 13 ଲୋକଙ୍କର ଆୟର ଏକ ମୁଖ୍ୟ ଉତ୍ସ ପାଲଟିଛି। ଚାହାର ନିରନ୍ତର ଉତ୍ପାଦନ, ବ୍ୟବହାର ଏବଂ ବାଣିଜ୍ୟକୁ ପ୍ରୋତ୍ସାହନ ପ୍ରଦାନ କରିବା ପାଇଁ ଅନେକ ପଦକ୍ଷେପ ଗ୍ରହଣ କରାଯାଇଛି। ଆତଙ୍କବାଦ ଏବଂ ଆତଙ୍କବାଦୀ କାର୍ଯ୍ୟକଳାପର କ୍ଷତିକାରକ ପରିଣାମ ଏବଂ ଏହା ବିରୁଦ୍ଧରେ ଜନସଚେତନତା ସୃଷ୍ଟି ଲକ୍ଷ୍ୟ ନେଇ ଆଜି ଦେଶବ୍ୟାପୀ ଆତଙ୍କବାଦ ନିରୋଧ ଦିବସ ପାଳନ କରାଯାଉଛି। ଯୁବବର୍ଗଙ୍କୁ ଆତଙ୍କବାଦ ତଥା ହିଂସାତ୍ମକ କାର୍ଯ୍ୟକଳାପରୁ ଦୂରେଇ ରଖିବା ଏହି ଦିବସ ପାଳନର ଅନ୍ୟତମ ଉଦ୍ଦେଶ୍ୟ। ଆଜି ଦେଶବ୍ୟାପୀ ଏଥିପାଇଁ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜନ ସହ ଆତଙ୍କବାଦ ବିରୋଧୀ ଶପଥ ଗ୍ରହଣ ସମାରୋହମାନ ଅନୁଷ୍ଠିତ ହେଉଛି। 1991 ମେ ମାସ 21 ତାରିଖରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଆତଙ୍କବାଦୀ କାର୍ଯ୍ୟକଳାପର ଶିକାର ହୋଇଥିଲେ। ଆଜିର ଦିବସରେ ଦେଶବାସୀ ତାଙ୍କର ଅମ୍ଳାନ ସ୍କୃତି ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ୱର୍ଗତ ରାଜୀବ ଗାନ୍ଧୀଙ୍କ ପୁଣ୍ୟତିଥିରେ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମ୍ରେ ସନ୍ଧ୍ୟା 7:30 ଏହି ମ୍ୟାଚ୍ ଆରମ୍ଭ ହେବ। ଗତକାଲିର ମ୍ୟାଚ୍ରେ କୋଲକାତା ନାଇଟ୍ ରାଇଡର୍ସ 4 ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଥିଲା। ଓଡ଼ିଶା ସମେତ 11 ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ନେଇ ଭାରତୀୟ ପାଣିପାଗ ବିଭାଗ ସତର୍କତା ଜାରି କରିଛି। ଓଡ଼ିଶା, ଉତ୍ତରପ୍ରଦେଶ ଏବଂ ବିଦର୍ଭ ଅଞ୍ଚଳରେ ଆସନ୍ତା 2 ପର୍ଯ୍ୟନ୍ତ ରାତି ସମୟରେ ମଧ୍ୟ ଅସହ୍ୟ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି। ପଞ୍ଚରାଷ୍ଟ୍ରୀୟ ଗସ୍ତ ସଫଳତାର ସହ ସମ୍ପନ୍ନ କରି ନୂଆଦିଲ୍ଲୀରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଇବୋଲା ପ୍ରଭାବିତ ଦେଶଗୁଡ଼ିକରୁ ଯାତାୟତ କରୁଥିବା ଯାତ୍ରୀଙ୍କ ପାଇଁ ପରାମର୍ଶବଳୀ ଜାରି କଲା ସ୍ୱାସ୍ଥ୍ୟସେବା ମହାନିର୍ଦ୍ଦେଶାଳୟ। ଶରୀର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଉପଯୋଗ କରାଯାଉଥିବା ଇଞ୍ଜେକ୍ସନ ବ୍ୟବହାରକୁ ନିଷିଦ୍ଧ ଘୋଷଣା କଲେ ସରକାର। ସିଭିଲ୍ ସର୍ଭିସେସ୍ ପ୍ରାଥମିକ ପରୀକ୍ଷା 2026 ପାଇଁ ଭୁବନେଶ୍ୱରକୁ ମିଶାଇ 3 ନୂତନ ପରୀକ୍ଷା କେନ୍ଦ୍ର କାର୍ଯ୍ୟକାରୀ କଲା ୟୁପିଏସ୍ସି। ଏବଂ ଆଇପିଏଲ୍ କ୍ରିକେଟ୍ରେ ଆଜି ଗୁଜରାଟ ଟାଇଟନ୍ସ ଓ ଚେନ୍ନାଇ ସୁପର କିଙ୍ଗ୍ସ ମଧ୍ୟରେ ଖେଳାଯିବ ମ୍ୟାଚ୍।